ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, 78ତମ ପୁଣ୍ୟତିଥି ଅବସରରେ ବାପୁଜୀଙ୍କୁ ଦେଶବାସୀ ଅର୍ପଣ କରୁଛନ୍ତି ଶ୍ରଦ୍ଧାସୁମନ। ଗାନ୍ଧିଜୀଙ୍କ ଅହିଂସା ଓ ମାନବିକତାର ଦର୍ଶନ ଶାସନ ଓ ସମାଜ ଗଠନର ମୂଳଦୁଆ ବୋଲି କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟର ଘରୋଇ ଉତ୍ପାଦ ଗତ ଆର୍ଥିକ ବର୍ଷରେ ହାସଲ କରିଛି ରେକର୍ଡ ପରିମାଣ 13.4% ଅଭିବୃଦ୍ଧି। ଗ୍ରାମ୍ୟ ସଶକ୍ତିକରଣ ମାଧ୍ୟମରେ ଉନ୍ନତ ଏବଂ ସ୍ୱାବଲମ୍ବୀ ଓଡ଼ିଶା ଗଠନ ହୋଇପାରିବ କହିଲେ ପଞ୍ଚାୟତରାଜ ମନ୍ତ୍ରୀ। ଏବଂ ଆଜି ଉଦ୍ଯାପିତ ହେଉଛି ଗୋପାଳପୁର ବେଳାଭୂମି ମହୋତ୍ସବ, ଯୋଗଦେବେ ମୁଖ୍ୟମନ୍ତ୍ରୀ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ଆଜି ହେଉଛି 78ତମ ପୁଣ୍ୟତିଥି। ନୂଆଦିଲ୍ଲୀ ରାଜଘାଟସ୍ଥିତ ଗାନ୍ଧି ସମାଧିପୀଠରେ ସର୍ବଧର୍ମ ପ୍ରାର୍ଥନା ଅନୁଷ୍ଠିତ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରମୁଖ ରାଜଘାଟଠାରେ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଗାନ୍ଧିଜୀଙ୍କୁ ସ୍କରଣ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି, ପୂଜ୍ୟ ବାପୁ ସର୍ବଦା ସ୍ୱଦେଶୀ ଉପରେ ଗୁରୁତ୍ୱ ଦେଉଥିଲେ। ବିକଶିତ ଓ ଆତ୍ମନିର୍ଭରଶୀଳ ଭାରତ ଗଠନ ପାଇଁ ଏହା ହେଉଛି ସଂକଳ୍ପର ଏକ ମୌଳିକ ସ୍ତମ୍ଭ। ଗାନ୍ଧିଜୀଙ୍କ ବ୍ୟକ୍ତିତ୍ୱ ଏବଂ କାର୍ଯ୍ୟ ସର୍ବଦା ଦେଶର ଜନସାଧାରଣଙ୍କୁ କର୍ତ୍ତବ୍ୟ ପଥରେ ଆଗେଇବାକୁ ପ୍ରେରଣା ଯୋଗାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସାମାଜିକ ଗଣମାଧ୍ୟମରେ କହିଛନ୍ତି, ଗାନ୍ଧିଜୀ ଭାଷା, ଅଞ୍ଚଳ ଏବଂ ଜାତି ଭିତ୍ତିରେ ଭାଗ ଭାଗ ହୋଇଥିବା ଭାରତକୁ ଏକତ୍ର କରିଥିଲେ। ସ୍ୱଦେଶୀ, ସ୍ୱାଧୀନତା ଏବଂ ସ୍ୱଚ୍ଛତାକୁ ଗୋଟିଏ ସୂତ୍ରରେ ବାନ୍ଧି ରଖିବା କ୍ଷେତ୍ରରେ ଗାନ୍ଧିଜୀଙ୍କ ଅବଦାନକୁ ମନ୍ତ୍ରୀ ଶ୍ରୀ ଶାହା ପ୍ରଶଂସା କରିଛନ୍ତି। ରାଜ୍ୟସ୍ତରୀୟ ଶହୀଦ ଦିବସ ପାଳନ ତଥା ଗାନ୍ଧିଜୀଙ୍କ ତିରୋଧାନ ଦିବସ ଅବସରରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଆଜି ପୂର୍ବାହ୍ନରେ ଓଡ଼ିଶା ବିଧାନସଭା ପ୍ରାଙ୍ଗଣରେ ଏକ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଯାଇଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପାଟି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ବାଚସ୍କତି ସୁରମା ପାଢ଼ୀ, ଉପବାଚସ୍କତି ଭବାନୀଶଙ୍କର ଭୋଇଙ୍କ ସମେତ ମନ୍ତ୍ରିମଣ୍ଡଳର ସଦସ୍ୟବୃନ୍ଦ, ସାଂସଦ ଓ ବିଧାୟକଗଣ ପ୍ରମୁଖ ଉପସ୍ଥିତ ଥିଲେ। ବାପୁଜୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରାଯିବା ସହ ପୁଲିସ୍ ବାହିନୀ ପକ୍ଷରୁ ଶହୀଦମାନଙ୍କୁ ସମ୍ମାନ ପ୍ରଦର୍ଶନ କରାଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ତାଙ୍କ ବାର୍ତ୍ତାରେ କହିଛନ୍ତି, ମହାତ୍ମା ଗାନ୍ଧୀଙ୍କ ଅହିଂସା ଓ ମାନବିକତାର ଦର୍ଶନ ଶାସନ ଓ ସମାଜ ଗଠନର ମୂଳଦୁଆ। ଦେଶର ସ୍ୱାଧୀନତା ଓ ସୁରକ୍ଷା ପାଇଁ ବଳିଦାନ ଦେଇଥିବା ଅମର ଶହୀଦମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସେ ତାଙ୍କର ସ୍କୃତିଚାରଣ କରିଛନ୍ତି।
ଆଜି ଦେଶବ୍ୟାପୀ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର ତିରୋଧାନ ଦିବସକୁ ଶହୀଦ ଦିବସ ଭାବେ ପାଳନ କରାଯାଉଛି। ଏହି ଅବସରରେ ଜାତିର ଜନକଙ୍କର ପ୍ରତି ମୁଁ ଗଭୀର ସମ୍ମାନ ଏବଂ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ମହାତ୍ମା ଗାନ୍ଧୀ ଥିଲେ ସତ୍ୟ, ନ୍ୟାୟ ଏବଂ ଅହିଂସାର ପ୍ରତୀକ। ତାଙ୍କ ଜୀବନ ଦର୍ଶନ ସବୁବେଳେ ଆମର ପଥ ପ୍ରଦର୍ଶକ ଓ ପ୍ରେରଣାର ଉତ୍ସ ହୋଇକରି ରହିଆସିଅଛି।
1948 ମସିହା ଆଜିର ଦିବସରେ ଦିଲ୍ଲୀ ବିର୍ଲା ଭବନ ପ୍ରାଙ୍ଗଣରେ ପ୍ରାର୍ଥନା ସଭାକୁ ଯାଉଥିବାବେଳେ ଗୁଳିମାଡ଼ରେ ବାପୁଜୀ ପରଲୋକ ଗମନ କରିଥିଲେ। ବାପୁଜୀଙ୍କ ପୁଣ୍ୟତିଥି ଏବଂ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗର ସ୍କୃତି ଉଦ୍ଦେଶ୍ୟରେ ଆଜି ଦେଶବ୍ୟାପୀ ଶହୀଦ ଦିବସ ପାଳନ କରାଯାଉଛି। ଭଦ୍ରକ ଜିଲ୍ଲା ପ୍ରଶାସନ ଏବଂ ଗାନ୍ଧି ବିଚାର ମଞ୍ଚ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ପୁଣ୍ୟତିଥି ଅବସରରେ ନୂଆବଜାର ଗାନ୍ଧିପଡ଼ିଆସ୍ଥିତ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି। ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟଙ୍କ ସମେତ ବରିଷ୍ଠ ନାଗରିକ, ବିଶିଷ୍ଟ ବ୍ୟକ୍ତି, ଗରଦପୁର ଗାନ୍ଧି ଓଡ଼ିଶା ବାଳାଶ୍ରମ ଅନ୍ତେବାସୀ ପ୍ରମୁଖ ଗାନ୍ଧିଜୀଙ୍କ ଜୀବନୀ ଉପରେ ସ୍କୃତିଚାରଣ କରିବା ସହ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ସଂକଳ୍ପ ନେବାକୁ ପରାମର୍ଶ ଦେଇଥିଲେ। ଓଡ଼ିଶାର ଘରୋଇ ଉତ୍ପାଦ ଗତ ଆର୍ଥିକ ବର୍ଷରେ ରେକର୍ଡ ପରିମାଣ 13.4% ଅଭିବୃଦ୍ଧି ହାସଲ କରିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। 2023-24 ଆର୍ଥିକ ବର୍ଷରେ ଘରୋଇ ଉତ୍ପାଦ 6,99,000 କୋଟି ଟଙ୍କା ଥିବାବେଳେ ଗତ ଆର୍ଥିକ ବର୍ଷରେ ଏହା 7,90,000 କୋଟି ଟଙ୍କାକୁ ବୃଦ୍ଧି ପାଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଗତକାଲି ସଂସଦରେ ଉପସ୍ଥାପିତ ଚଳିତ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ପରିପ୍ରେକ୍ଷୀରେ ଶ୍ରୀ ମାଝି ଏହା କହିଛନ୍ତି। ଓଡ଼ିଶାରେ ମୁଣ୍ଡପିଛା ଆୟ ଉନ୍ନତ ସ୍ତରରେ ରହିଥିବାବେଳେ ଜୀବନଧାରଣ ମାନରେ ପରିବର୍ତ୍ତନ ଘଟିଛି ବୋଲି ସେ କହିଛନ୍ତି। ବିଭିନ୍ନ କ୍ଷେତ୍ର ପ୍ରଦର୍ଶନ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, କୃଷି କ୍ଷେତ୍ର ରାଜ୍ୟର ଅଭିବୃଦ୍ଧିର ଏକ ପ୍ରମୁଖ ସ୍ତମ୍ଭ ଭାବେ ରହିଛି। ରାଜ୍ୟରେ ବ୍ୟାଙ୍କ ଜମା 5,83,000 କୋଟି ଟଙ୍କାକୁ ବୃଦ୍ଧି ପାଇବା ଆର୍ଥିକ ସ୍ଥିତି, ଭିଭିଭୂମି, ଶିକ୍ଷା ଏବଂ ସାମାଜିକ କଲ୍ୟାଣ କ୍ଷେତ୍ରରେ ନିରନ୍ତର ନିବେଶକୁ ପ୍ରତିଫଳନ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ରାଜ୍ୟରେ ନିରନ୍ତର ବିକାଶ ଏବଂ ସମାବେଶୀ କ୍ଷେତ୍ର ପ୍ରତି ସରକାର ଅଙ୍ଗୀକାରବଦ୍ଧ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଗ୍ରାମୀଣ ସ୍ତରରେ ସଶକ୍ତିକରଣ ମାଧ୍ୟମରେ ଉନ୍ନତ ଓ ସ୍ୱାବଲମ୍ବୀ ଓଡ଼ିଶା ଗଠନ ହୋଇପାରିବ ବୋଲି ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍ତି। ସୁବର୍ଣ୍ଣପୁରଠାରେ ଭିଭିଜି ରାମଜୀ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ଓ ଜନସଚେତନତାକୁ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ନାୟକ କହିଛନ୍ତି, ଏହି ଯୋଜନା ମାଧ୍ୟମରେ ଗ୍ରାମୀଣ ଅଞ୍ଚଳରେ ମୌଳିକ ସୁବିଧା, ସ୍ୱଚ୍ଛତା, ଜୀବନ ଜୀବିକା ମାନରେ ଉନ୍ନତି ଓ ସାମଗ୍ରିକ ବିକାଶକୁ ଗୁରୁତ୍ୱ ଦିଆଯାଇଛି। ବର୍ଦ୍ଧିତ ଗ୍ୟାରେଣ୍ଟି, ସମ୍ପୂର୍ଣ୍ଣ ପ୍ରତିବଦ୍ଧତା ଓ ଦକ୍ଷ ଶାସନକୁ ନେଇ ଏହି ଭିଭିଜି ରାମଜୀର ପ୍ରମୁଖତା ରହିଛି ବୋଲି ମନ୍ତ୍ରୀ କହିଛନ୍ତି। କାର୍ଯ୍ୟକ୍ରମରେ ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ, ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା ଅତିଥି ଭାବରେ ଯୋଗଦେଇ ଏହି ଯୋଜନା ଏକ ଜନକଲ୍ୟାଣକାରୀ ଯୋଜନା ବୋଲି କହିଛନ୍ତି। ରାଜ୍ୟ ସରକାର ବରିଷ୍ଠ ନାଗରିକମାନଙ୍କୁ ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ଅଧୀନରେ ଶ୍ରୀକ୍ଷେତ୍ର ପୁରୀ ଦର୍ଶନ କରାଇବେ। ପର୍ଯ୍ୟଟନ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠି ଲେଖାଯାଇଛି। ମୋଟ 35,000 ଲୋକଙ୍କୁ ଏହି ଯୋଜନାରେ ସାମିଲ କରାଯିବ। ଚଳିତ ଆର୍ଥିକ ବର୍ଷରେ 5,000 ଏବଂ 2026-27 ଆର୍ଥିକ ବର୍ଷରେ 30,000 ହିତାଧିକାରୀ ଏଥିରେ ସାମିଲ ହେବେ। ପଞ୍ଚାୟତ ସ୍ତରରେ ହିତାଧିକାରୀ ତାଲିକା ଚୂଡ଼ାନ୍ତ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ମହୋତ୍ସବର ଚତୁର୍ଥ ତଥା ଅନ୍ତିମ ଦିବସରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଉଦ୍ଯାପନୀ ଉତ୍ସବରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର, ବାଣିଜ୍ୟ ମନ୍ତ୍ରୀ ବିଭୂତିଭୂଷଣ ଜେନା, ମତ୍ସ୍ୟ ଓ ପ୍ରାଣୀସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ବ୍ରହ୍ମପୁର ସାଂସଦ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହିବେ। ଆଜି ଅନୁଷ୍ଠିତ ନୌଚାଳନା ପ୍ରତିଯୋଗିତାରେ ସଫଳ ବ୍ୟକ୍ତିବିଶେଷ ଓ ନୌଚାଳନାରେ ବିଜୟୀ କ୍ରୀଡ଼ାବିତ୍ମାନଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିବେ। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ ମକା ଚାଷୀଙ୍କଠାରୁ ମକା କ୍ରୟ ଆରମ୍ଭ ହୋଇଛି। ଚଳିତ ବର୍ଷ ଚାଷୀମାନଙ୍କୁ କ୍ୱିଣ୍ଟାଲ ପିଛା ଗତବର୍ଷ ଅପେକ୍ଷା 600 ଟଙ୍କା କ୍ଷତି ସହିବାକୁ ପଡ଼ୁଥିବାରୁ ଝରିଗାଁ ବ୍ଲକ କୃଷକ ମହାସଂଘ ପକ୍ଷରୁ ଉଚିତ ମୂଲ୍ୟରେ ମକା କ୍ରୟ କରିବା ପାଇଁ ପ୍ରଶାସନକୁ ଅନୁରୋଧ କରାଯାଇଥିଲା। ଜିଲ୍ଲା ପ୍ରଶାସନ ସହ ଆଲୋଚନା ପରେ କ୍ୱିଣ୍ଟାଲ ପିଛା 2,000 ଟଙ୍କାରେ ମକା କ୍ରୟ କରାଯିବା ନେଇ ନିଷ୍ପତ୍ତି ହୋଇଛି। ନୟାଗଡ଼ ଜିଲ୍ଲା ନୂଆଗାଁ ମାଇ ଭୋଟ୍ ମାଇ ଭାରତ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ନୂଆଗାଁ ବିଡିଓ ଡକ୍ଟର ଅମ୍ରିତ ରାଉଳ, ତହସିଲଦାର ପ୍ରମୁଖ ଉପସ୍ଥିତ ରହି ସବୁଜ ପତାକା ଦେଖାଇ ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି। ପଦଯାତ୍ରା ନୂଆଗାଁ କଲେଜଠାରୁ ବାହାରି ଥାନା ପଡ଼ିଆରେ ପହଞ୍ଚିଥିଲା। ଦେଶର ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ଯୁବକମାନଙ୍କର ପ୍ରମୁଖ ଭୂମିକା ରହିଥିବା ବେଳେ ଯୁବ ଭୋଟରମାନେ ନିଜର ଭୋଟ୍ ଦେଇ ଦେଶର ବିକାଶରେ ଭାଗିଦାରୀ ହୋଇପାରିବେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ନୂଆ ଭୋଟରମାନଙ୍କୁ ଅତିଥିମାନେ ଶୁଭେଚ୍ଛା ଜଣାଇଥିଲେ। ଯୁବ ଓ ନୂତନ ମତଦାତାଙ୍କ ମଧ୍ୟରେ ମତଦାନକୁ ନେଇ ସଚେତନ କରାଇବା ଲକ୍ଷ୍ୟରେ ପୁରୀ ଜିଲ୍ଲା ବାଲିଗୁଆଳିଠାରେ ଆଜି ଏକ ଜନସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଜାତୀୟ ମତଦାତା ଦିବସ 2026 ଉପଲକ୍ଷେ ଏହି ସଚେତନତା ଶୋଭାଯାତ୍ରାରେ ଏକ ଶପଥ ପାଠ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପୁରୀ ଉପଜିଲ୍ଲାପାଳ ରାଜକିଶୋର ଜେନା, ଜିଲ୍ଲା ଲୋକସମ୍ପର୍କ ଅଧିକାରୀ ଓ ବରିଷ୍ଠ ପ୍ରଶାସକ ପ୍ରମୁଖ ଉପସ୍ଥିତ ଥିଲେ। ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାରେ ଶିଶୁ ସୁରକ୍ଷା, ପୁନର୍ବାସ ଓ କଲ୍ୟାଣ ସମ୍ପର୍କିତ କାର୍ଯ୍ୟାବଳୀ ଉପରେ ସମୀକ୍ଷା କରାଯାଇଥିଲା। ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିଠାରେ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ମାନବ ଅଧିକାର ପରିଷଦ ପକ୍ଷରୁ ସ୍ୱେଚ୍ଛାସେବୀମାନଙ୍କୁ ମାନପତ୍ର ଓ ପରିଚୟପତ୍ର ବଣ୍ଟନ କରାଯାଇଥିଲା। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ମତ ଏବଂ ଭାଟପଡ଼ା ସମିତି କାର୍ଯ୍ୟାଳୟରେ ଜିଲ୍ଲାପାଳ ଦିଲୀପ ରାଉତରାୟ ପହଞ୍ଚ ମଣ୍ଡିରେ ଧାନ କିଣା ପ୍ରକ୍ରିୟା ଅନୁଧ୍ୟାନ କରି ଚାଷୀଙ୍କ ସହ ଆଲୋଚନା କରିଛନ୍ତି। ଧାନ କ୍ରୟ, ମାପଯନ୍ତ୍ର, ଟୋକନ ବ୍ୟବସ୍ଥା, ଧାନର ମାନ ଯାଞ୍ଚ ପ୍ରକ୍ରିୟା ଆଦିରେ ଯେଭଳି ଚାଷୀ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ଜିଲ୍ଲାପାଳ ଏ ନେଇ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ସଭାଗୃହ ପରିସରରେ ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ଆକାଂକ୍ଷା ବ୍ଲକ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣତା ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ ଶୁଭାରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମ ଆସନ୍ତା ମାସ 14 ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଅନୁଷ୍ଠିତ ହେବ। ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସମନ୍ୱିତ ଶିଶୁ ବିକାଶ ଯୋଜନା ସମ୍ପର୍କିତ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମାତୃ ଶିଶୁ ସ୍ୱାସ୍ଥ୍ୟ ଉନ୍ନତି ଓ ଜନସଚେତନତା ଉପରେ ଗୁରୁତ୍ୱ ଦିଆଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। 78ତମ ପୁଣ୍ୟତିଥି ଅବସରରେ ବାପୁଜୀଙ୍କୁ ଦେଶବାସୀ ଅର୍ପଣ କରୁଛନ୍ତି ଶ୍ରଦ୍ଧାସୁମନ। ଗାନ୍ଧିଜୀଙ୍କ ଅହିଂସା ଓ ମାନବିକତାର ଦର୍ଶନ ଶାସନ ଓ ସମାଜ ଗଠନର ମୂଳଦୁଆ ବୋଲି କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟର ଘରୋଇ ଉତ୍ପାଦ ଗତ ଆର୍ଥିକ ବର୍ଷରେ ହାସଲ କରିଛି ରେକର୍ଡ ପରିମାଣ 13.4% ଅଭିବୃଦ୍ଧି। ଗ୍ରାମ୍ୟ ସଶକ୍ତିକରଣ ମାଧ୍ୟମରେ ଉନ୍ନତ ଏବଂ ସ୍ୱାବଲମ୍ବୀ ଓଡ଼ିଶା ଗଠନ ହୋଇପାରିବ କହିଲେ ପଞ୍ଚାୟତରାଜ ମନ୍ତ୍ରୀ। ଏବଂ ଆଜି ଉଦ୍ଯାପିତ ହେଉଛି ଗୋପାଳପୁର ବେଳାଭୂମି ମହୋତ୍ସବ, ଯୋଗଦେବେ ମୁଖ୍ୟମନ୍ତ୍ରୀ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।